ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ମଧ୍ୟପ୍ରଦେଶର ଧାରଠାରେ ଆଜି ସୁସ୍ଥ ନାରୀ ସଶକ୍ତ ପରିବାର ଓ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ. ପ୍ରଧାନମନ୍ତ୍ରୀଙ୍କ 75ତମ ଜନ୍ମବାର୍ଷିକୀ ଅବସରରେ ବିଜେପି ପକ୍ଷରୁ ଆଜିଠାରୁ ଦେଶବ୍ୟାପୀ ପାଳନ କରାଯାଉଛି ସେବା ପକ୍ଷ. ଚଳିତ ବର୍ଷ ରବି ଋତୁ ପାଇଁ 326.5 ନିୟୁତ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି କହିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ. ଜେନ୍ ଜେଡ୍ ବିକ୍ଷୋଭ ପ୍ରଦର୍ଶନ ସମୟରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସ୍କୃତିରେ ଆଜି ନେପାଳରେ ପାଳନ କରାଯାଉଛି ଶୋକ ଦିବସ. ଏବଂ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଗତକାଲିର ମ୍ୟାଚ୍ରେ ଆଫଗାନିସ୍ତାନକୁ 8 ରନ୍ରେ ପରାସ୍ତ କଲା ବାଂଲାଦେଶ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟପ୍ରଦେଶ ଗସ୍ତରେ ଯିବେ. ଧାରଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ଏବଂ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସର ଶୁଭାରମ୍ଭ କରିବେ. ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ଅଧୀନରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ. ଦେଶବ୍ୟାପୀ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରତିଦିନ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ. ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଧାନମନ୍ତ୍ରୀ ସହାୟତା ରାଶି ପ୍ରଦାନ କରିବେ. ପ୍ରାୟ 10 ଲକ୍ଷ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଅର୍ଥ ପଠାଯିବ. ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ଉନ୍ନତି ଦିଗରେ ସଚେତନତା ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ସୁମନ ଶକ୍ତି ଚାଟ୍ବଟ୍ର ଶୁଭାରମ୍ଭ କରିବେ. ଆଦି କର୍ମଯୋଗୀ ଅଭିଯାନର ଅଂଶସ୍ୱରୂପ ଶ୍ରୀ ମୋଦି ମଧ୍ୟପ୍ରଦେଶ ପାଇଁ ଆଦି ସେବା ପର୍ବର ମଧ୍ୟ ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି. ଏକ୍ ପେଡ଼୍ ମା କେ ନାମ ଅଭିଯାନ ଅଧୀନରେ ପ୍ରଧାନମନ୍ତ୍ରୀ ଏକ ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ମହିଳା ହିତାଧିକାରୀଙ୍କୁ ଉପହାର ସ୍ୱରୂପ ଚାରା ପ୍ରଦାନ କରିବେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜିଠାରୁ ଦେଶରେ ସେବା ପକ୍ଷ ପାଳନ କରାଯାଉଛି. ଆସନ୍ତା ମାସ 2 ତାରିଖ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମବାର୍ଷିକୀ ପର୍ଯ୍ୟନ୍ତ 15 ଦିନ ଧରି ଏହି ପକ୍ଷ ପାଳନ କରାଯିବ. ଦଳ ପକ୍ଷରୁ କୁହାଯାଇଛି ଶ୍ରୀ ମୋଦି ପ୍ରଥମେ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପରେ ପ୍ରଧାନମନ୍ତ୍ରୀ ଭାବେ ଜନସେବା ଏବଂ ସାମାଜିକ ସଂସ୍କାରକୁ ନିରନ୍ତର ଭାବେ ଗୁରୁତ୍ୱ ପ୍ରଦାନ କରୁଛନ୍ତି. ଆଜିଠାରୁ ସେବା ପକ୍ଷ ପାଳନ ଅବସରରେ ଦଳ ପକ୍ଷରୁ ବିଭିନ୍ନ କଲ୍ୟାଣକାରୀ ଓ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି. ଏଥିରେ ସମାଜର ବିଭିନ୍ନ ବର୍ଗର ସକ୍ରିୟ ଅଂଶଗ୍ରହଣକୁ ଦଳ ପକ୍ଷରୁ ଆହ୍ୱାନ କରାଯାଇଛି. କଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା, ସ୍ୱଚ୍ଛତାକୁ ପ୍ରୋହାହନ, ଜଳ ଯୋଗାଣ ଏବଂ ପରିବେଶ ସୁରକ୍ଷା ସୁନିଶ୍ଚିତ କରିବା ଆଦି ପ୍ରସଙ୍ଗଗୁଡ଼ିକ ଉପରେ ବିଶେଷ ପଦକ୍ଷେପ ଗ୍ରହଣ କରାଯାଉଛି. ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 75ତମ ଜନ୍ମବାର୍ଷିକୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବୈଷ୍ଣବ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଭାରତକୁ ଏକ ନୂତନ ମାର୍ଗଦର୍ଶନ କରିଛି. ଶ୍ରୀ ମୋଦିଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ ଦେଶକୁ ବିକାଶ, ସଶକ୍ତ ଏବଂ 2047 ବିକଶିତ ଭାରତ ସ୍ୱପ୍ନ ସାକାରରେ ସହାୟକ ହେବ ବୋଲି ଶ୍ରୀ ବୈଷ୍ଣବ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଟେଲିଫୋନ୍ ମାଧ୍ୟମରେ କଥାବାର୍ତ୍ତା କରିଛନ୍ତି. ଶ୍ରୀ ଟ୍ରମ୍ପ୍ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଆମେରିକା ବ୍ୟାପକ ଏବଂ ବିଶ୍ୱ ସହଭାଗିତାକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ଶ୍ରୀ ଟ୍ରମ୍ପ୍ଙ୍କ ସହ ସେ ପ୍ରତିଶ୍ରତିବଦ୍ଧ. ୟୁକ୍ରେନ୍ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଶ୍ରୀ ଟ୍ରମ୍ପ୍ଙ୍କ ପଦକ୍ଷେପକୁ ଭାରତ ସମର୍ଥନ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି 15 ପ୍ରମୁଖ ଯୋଜନାର ଶୁଭାରମ୍ଭ କରିବେ. ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଦୃଷ୍ଟିହୀନ କଲେଜ ଛାତ୍ରୀଙ୍କ ପାଇଁ ଅଟଳ ଦୃଷ୍ଟି ଛାତ୍ରାବାସ, ଭିନ୍ନକ୍ଷମଙ୍କ ପାଇଁ ଅଟଳ ଆଶାଗୃହ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସାବିତ୍ରୀବାଇ ଫୁଲେ ଆବାସ ଯୋଜନାର ଶୁଭାରମ୍ଭ କରିବେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 75ତମ ଜନ୍ମଦିବସ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ସମାଜରେ ପ୍ରତ୍ୟେକ ବର୍ଗଙ୍କୁ ସମାନତା ପ୍ରଦାନ କରିବା ନେଇ ସରକାରଙ୍କ ପ୍ରତିବଦ୍ଧତାର ଏହି ଯୋଜନାଗୁଡ଼ିକ ଏକ ପ୍ରତିଫଳନ. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ଚଳିତ ବର୍ଷ ରବି ଋତୁ ପାଇଁ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ 326.5 ନିୟୁତ ଟନ୍ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି. ନୂଆଦିଲ୍ଲୀରେ ଗତକାଲି ଜାତୀୟ କୃଷି ସମ୍ମିଳନୀ ରବି ଅଭିଯାନ 2025 ଶ୍ରୀ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି. ଏହାପରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି ଗତବର୍ଷ ତୁଳନାରେ ଚଳିତ ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନ 2.4% ଅଧିକ ରହିବ. ଦେଶର ଆବଶ୍ୟକତାକୁ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ବିହନ ଗଚ୍ଛିତ ରହିଛି ବୋଲି ସେ କହିଛନ୍ତି। ଏକ ରାଷ୍ଟ୍ର ଏକ କୃଷି ଏକ ଦଳ ଏବଂ କୃଷି କ୍ଷେତ୍ରରେ ସମନ୍ୱୟ ଓ ସହଭାଗିତାକୁ ସୁଦୃଢ଼ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ନେପାଳରେ ସାମ୍ପ୍ରତିକ ସଂଘଟିତ ବିକ୍ଷୋଭ ପ୍ରଦର୍ଶନ ବେଳେ ମୃତ୍ୟୁବରଣ କରିଥିବା ସମସ୍ତଙ୍କ ସ୍ମୃତିରେ ଆଜି ସେଠାରେ ଦେଶବ୍ୟାପୀ ଶୋକ ଦିବସ ପାଳନ କରାଯାଉଛି। ଜେନ୍ଜେଡ୍ ପକ୍ଷରୁ ଡାକରା ଦିଆଯାଇଥିବା ବିକ୍ଷୋଭ ସମୟରେ ହିଂସାତ୍ମକ ଘଟଣା ଯୋଗୁଁ 69 ଜଣ ବିକ୍ଷୋଭକାରୀ 10 ଜଣ କଏଦୀ ଏବଂ 3 ଜଣ ପୁଲିସ୍ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାର ପାଇଁ ସରକାର 1.5 ମିଲିୟନ୍ ନେପାଳୀ ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଗୃହମନ୍ତ୍ରୀ ଆରିଏଲ୍ କହିଛନ୍ତି ଏକ ଶୋକସନ୍ତପ୍ତ ପରିବାରକୁ 1 ମିଲିୟନ୍ ନେପାଳୀ ଟଙ୍କା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଅତିରିକ୍ତ 5 ଲକ୍ଷ ନେପାଳୀ ଟଙ୍କା ପ୍ରଦାନ କରାଯିବ। ଏହି ଘଟଣାରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ପ୍ରଦାନ କରିବା ସହ ସୁଶୀଳା କାର୍କି ଦେଶର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଗତ ରବିବାର ଦାୟିତ୍ୱ ଗ୍ରହଣ କରିବା ପରେ ସେ କହିଛନ୍ତି ଜେନ୍ଜେଡ୍ ବିକ୍ଷୋଭ ସମୟରେ ଗତ 8 ଏବଂ 9 ତାରିଖରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ଶହୀଦ ଘୋଷଣା କରାଯିବ। ମରିସସ୍ ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲାମଙ୍କ ସହ ନୂଆଦିଲ୍ଲୀଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଗତକାଲି ସାକ୍ଷାତ ଆଲୋଚନା କରିଛନ୍ତି। ଉଭୟ ଦେଶ ମଧ୍ୟରେ ସ୍ଥାୟୀ ସାଂସ୍କୃତିକ ଏବଂ ଐତିହ୍ୟ ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଲକ୍ଷ୍ୟ ନେଇ ମରିସସ୍ରେ ଏକ ଆୟୁଷ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଏବଂ ନୂତନ ଏସ୍ଏସ୍ଆର୍ ଜାତୀୟ ହସ୍କିଟାଲ ନିର୍ମାଣରେ ଭାରତର ସହଯୋଗକୁ ଶ୍ରୀ ନଡ୍ଡା ସ୍ୱାଗତ କରିଛନ୍ତି। ମରିସସ୍ରେ ପ୍ରଥମ ବିଦେଶୀ ଜନଔଷଧୀ କେନ୍ଦ୍ରର ଶୁଭାରମ୍ଭକୁ ମଧ୍ୟ ଶ୍ରୀ ନଡ୍ଡା ଉଚ୍ଚ ପ୍ରଶଂସା କରିଛନ୍ତି। 9 ତାରିଖଠାରୁ ଗତକାଲି ପର୍ଯ୍ୟନ୍ତ ଶ୍ରୀ ରାମଗୁଲାମ ସରକାରୀ ଗସ୍ତରେ ଭାରତ ଆସିଥିଲେ। ଏହି ଅବସରରେ ସେ ବିଭିନ୍ନ ରାଜନୈତିକ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଆଧାରିତ ଏକ ପ୍ରଦର୍ଶନୀ ଗତକାଲି ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଇନ୍ଦିରା ଗାନ୍ଧି ଜାତୀୟ କଳାକେନ୍ଦ୍ରଠାରେ ଆୟୋଜିତ ଏହି ପ୍ରଦର୍ଶନୀରେ ପଦ୍ମଭୂଷଣ ରାମବାହାଦୁର ରାୟଙ୍କ ଚିତ୍ରକଳା ପ୍ରଦର୍ଶିତ ହେଉଛି। କଳାକେନ୍ଦ୍ର ପକ୍ଷରୁ କୁହାଯାଇଛି ଏହି ପ୍ରଦର୍ଶନୀ ଏକ ସଂକ୍ଷିପ୍ତ ବର୍ଷ୍ଣନା ମାଧ୍ୟମରେ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ବ୍ୟାଖ୍ୟା କରିବାର ଅନନ୍ୟ ପ୍ରୟାସ। ଦର୍ଶକଙ୍କୁ ଏହି କାର୍ଯ୍ୟକ୍ରମ ସହ ଏକ ନୂତନ ଭାବେ ସଂଶ୍ଳିଷ୍ଟ କରିବାକୁ ପ୍ରଦର୍ଶନୀ ମଞ୍ଚ ପ୍ରଦାନ କରିବ। ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଏହି ପ୍ରଦର୍ଶନୀ ପୂର୍ବାହ୍ନ 10:30ରୁ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଖୋଲା ରହିବ। ଭାରତ ରୁଷ ଦୀର୍ଘକାଳୀନ ପ୍ରତିରକ୍ଷା ସମ୍ପର୍କର ଅଂଶସ୍ୱରୂପ ରୁଷର ନିଝନି ନୋବଗୋରଡ୍ଠାରେ ମିଳିତ ସାମରିକ ଅଭ୍ୟାସ ଅନୁଷ୍ଠିତ ହୋଇଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଜାପାଡ୍ 2025 ନାମରେ ନାମିତ ଏହି ସମରାଭ୍ୟାସରେ ଭାରତ 3 ସେନାର 65 ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ। ସେନାର କୁମାୟୁଁ ରେଜିମେଣ୍ଟ ଏହାର ନେତୃତ୍ୱ ନେଇଥିଲା। ରୁଷ ଏବଂ ବେଲାରୁଷଙ୍କ ନେତୃତ୍ୱରେ ହୋଇଥିବା ଏହି ସମରାଭ୍ୟାସରେ 1 ଲକ୍ଷ ସୈନ୍ୟ ସାମିଲ ହୋଇଥିଲେ। ସାମରିକ ସହଯୋଗ କାର୍ଯ୍ୟଦକ୍ଷତା ଏବଂ ରଣନୀତି ଆଦାନ ପ୍ରଦାନ ଉପରେ ଏଥିରେ ବିଶେଷ ଧ୍ୟାନ ଦିଆଯାଇଥିଲା। ସେନାର କାର୍ଯ୍ୟଦକ୍ଷତା ବୃଦ୍ଧି ତଥା ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର ପାଇଁ ଏହି ସମରାଭ୍ୟାସ ଏକ ମଞ୍ଚ ପ୍ରଦାନ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇଥିବା 1,300ରୁ ଉର୍ଦ୍ଧ୍ୱ ଉପହାରଗୁଡ଼ିକର ଅନ୍ଲାଇନ୍ରେ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀଙ୍କ ଉପହାର ଇ ନିଲାମୀ ପ୍ରକ୍ରିୟାର 7ମ ସଂସ୍କରଣରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏହି ଉପହାରଗୁଡ଼ିକ ମଧ୍ୟରେ ବିଭିନ୍ନ ପଟ୍ଟଚିତ୍ର ହସ୍ତଶିଳ୍ପ ଭାସ୍କର୍ଯ୍ୟ ଦେବାଦେବୀଙ୍କର ପ୍ରତିମୂର୍ତ୍ତି ତଥା ବିଭିନ୍ନ ଖେଳ ସାମଗ୍ରୀ ଅନ୍ତର୍ଭୁକ୍ତ। ଏହି ଇ ନିଲାମୀ ପ୍ରକ୍ରିୟାରେ ମିଳିବାକୁ ଥିବା ଅର୍ଥ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏପରିକି ନମାମି ଗଙ୍ଗେ ମିଶନଗୁଡ଼ିକରେ ଖର୍ଚ୍ଚ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଗତ ନିଲାମୀ ପ୍ରକ୍ରିୟାରେ ସରକାର 50 କୋଟିରୁ ଉର୍ଦ୍ଧ୍ୱ ଅର୍ଥ ପାଇଥିବା ସେ ସୂଚନା ଦେଇଛନ୍ତି। ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ 2025 ପ୍ରତିଯୋଗିତାର ଗତକାଲିର ମ୍ୟାଚ୍ରେ ବାଂଲାଦେଶ ବିଜୟୀ ହୋଇଛି। ଗ୍ରୁପ୍ ବି'ର ଏହି ମ୍ୟାଚ୍ରେ ଆଫଗାନିସ୍ତାନକୁ ବାଂଲାଦେଶ 8 ରନ୍ରେ ପରାସ୍ତ କରିଛି। ଆବୁଧାବିର ଶେଖ୍ ଜାୟେଦ୍ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ବିନିମୟରେ 154 ରନ୍ ସଂଗ୍ରହ କରିଥିଲା। 155 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଆଫଗାନିସ୍ତାନ ସମସ୍ତ ୱିକେଟ୍ ହରାଇ 146 ରନ୍ ସଂଗ୍ରହ କରିଥିଲା। ଆଜି ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ରାତି 8:00 ପାକିସ୍ତାନ ଓ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ମଧ୍ୟପ୍ରଦେଶର ଧାରଠାରେ ଆଜି ସୁସ୍ଥ ନାରୀ ସଶକ୍ତ ପରିବାର ଏବଂ 8ମ ରାଷ୍ଟ୍ରୀୟ ପୋଷଣ ମାସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ 75ତମ ଜନ୍ମବାର୍ଷିକୀ ଅବସରରେ ବିଜେପି ପକ୍ଷରୁ ଆଜିଠାରୁ ଦେଶବ୍ୟାପୀ ପାଳନ କରାଯାଉଛି ସେବା ପକ୍ଷ। ଚଳିତ ବର୍ଷ ରବି ଋତୁ ପାଇଁ 326.5 ନିୟୁତ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି, କହିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ଜେନ୍ଜେଡ୍ ବିକ୍ଷୋଭ ପ୍ରଦର୍ଶନ ସମୟରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସ୍କୃତିରେ ଆଜି ନେପାଳରେ ପାଳନ କରାଯାଉଛି ଶୋକ ଦିବସ। ଏବଂ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଗତକାଲିର ମ୍ୟାଚ୍ରେ ଆଫଗାନିସ୍ତାନକୁ 8 ରନ୍ରେ ପରାସ୍ତ କଲା ବାଂଲାଦେଶ।